ଗୀତ ସଂହିତା 92 ଗୀତ ବିଶ୍ରାମବାର ନିମିତକ ଗୀତ ସଦାପ୍ରଭୁଙ୍କ ଧନ୍ୟବାଦ କରିବାର ଉତ୍ତମ ହେ ସର୍ବପରିସ୍ଥ ତୁମ୍ଭ ନାମରେ ପ୍ରଶଂସାଗାନ କରିବାର ପୁଣି ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତିରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ ଯେହେତୁ ହେ ସଦାପ୍ରଭୁ ତୁମ୍ଭେ ନିଜ କର୍ମରେ ମୋତେ ଆନନ୍ଦିତ କରିଅଛ ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି ହେ ସଦାପ୍ରଭୁ ତୁମ୍ଭର କର୍ମସବୁ କିପରି ମହତ୍ ତୁମ୍ଭର ସଂକଳ୍ପ ସବୁ ଅତି ଗଭୀର ପଶୁବତ୍ ଲୋକ ଜାଣେ ନାହିଁ କିଏ ବା ନିର୍ବୋଧ ଲୋକ ଏହା ବୁଝେ ନାହିଁ ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ ମାତ୍ର ହେ ସଦାପ୍ରଭୁ ତୁମ୍ଭେ ଅନନ୍ତକାଳ ଉର୍ଦ୍ଧ୍ୱବାସୀ କାରଣ ହେ ସଦାପ୍ରଭୁ ଦେଖ ତୁମ୍ଭ ଶତ୍ରୁଗଣ ଦେଖ ତୁମ୍ଭର ଶତ୍ରୁଗଣ ବିନଷ୍ଟ ହେବେ ଅଧର୍ମାଚାରୀ ସମସ୍ତେ ଛିନ୍ନ ଭିନ୍ନ ହେବେ ମାତ୍ର ତୁମ୍ଭେ ଅରଣାର ଶୃଙ୍ଗ ପରି ମୋହର ଶୃଙ୍ଗ ଉନ୍ନତ କରିଅଛ ମୁଁ ନୂତନ ତୈଳରେ ଅଭିଷିକ୍ତ ହୋଇଅଛି ମୋ ଶତ୍ରୁଗଣ ଉପରେ ମୋହର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି ମୋ ବିରୁଦ୍ଧରେ ଉଠିବା କୁକର୍ମକାରୀମାନଙ୍କ ଉପରେ ମୋହର ବାଞ୍ଛା ସଫଳ ହେବାର ମୋହର କର୍ଣ୍ଣ ଶୁଣିଅଛି ଧାର୍ମିକ ଲୋକ ତାଳବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ ସେ ଲିବାନନରେ ଏରସ୍ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି ସେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ ସେମାନେ ବୃଦ୍ଧ ବୟସରେ ହିଁ ଫଳ ଉତ୍ପନ୍ନ କରିବେ ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ ତଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥିକ ଏହା ପ୍ରକାଶିତ ହେବ ସେ ମୋହର ଶୈଳ ଓ ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।